ପ୍ରଥମ ବଂଶାବଳୀ ଅଧ୍ୟାୟ ଦଶ ଏଥିମଧ୍ୟରେ ପଲେଷ୍ଟିଆମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ, ପୁଣି ଇସ୍ରାଏଲ ଲୋକମାନେ ପଲେଷ୍ଟିଆମାନଙ୍କ ସମ୍ମୁଖରୁ ପଳାଇ ଗିଲବୋୟ ପର୍ବତରେ ହତ ହୋଇ ପଡ଼ିଲେ, ଆଉ ପଲେଷ୍ଟିଆମାନେ ସାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ ଓ ପଲେଷ୍ଟିଆମାନେ ସାଉଲଙ୍କର ପୁତ୍ର ଜୋନାଥନ୍କୁ ଓ ଅବିନାଦବକୁ ଓ ମଲ୍କିସୁଏକୁ ବଧ କଲେ। ଏହି ରୂପେ ସାଉଲଙ୍କ ସଙ୍ଗେ ଭାରି ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ, ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ତ୍ରାସଯୁକ୍ତ ହେଲେ। ତହିଁରେ ସାଉଲ ଆପଣା ଅସ୍ତ୍ରବାହକକୁ କହିଲେ, ତୁମ୍ଭ ଖଡ଼ଗ ବାହାର କରି ତହିଁରେ ମୋତେ ଭୁସି ପକାଅ, କେଜାଣି ଏହି ଅସୁନତମାନେ ଆସି ମୋତେ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ, ଏହେତୁ ସାଉଲ ଖଡ଼ଗ ନେଇ ଆପେ ତହିଁ ଉପରେ ପଡ଼ିଲେ। ତହିଁରେ ସାଉଲ ମରିଅଛନ୍ତି, ଏହା ଦେଖି ତାଙ୍କର ଅସ୍ତ୍ରବାହକ ସେହିପରି ଆପଣା ଖଡ଼ଗ ଉପରେ ପଡ଼ି ମଲା। ଏହି ରୂପେ ସାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ସମସ୍ତ ପରିଜନ ଏକାସଙ୍ଗେ ମଲେ। ଏ ଉତ୍ତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ସାଉଲ ଓ ତାଙ୍କର ପୁତ୍ରମାନେ ମଲେ। ଏହା ଦେଖି ତଳଭୂମିସ୍ଥ ସମସ୍ତ ଇସ୍ରାଏଲ ଲୋକ ଆପଣାମାନଙ୍କ ନଗର ସବୁ ପରିତ୍ୟାଗ କରି ପଳାଇଲେ, ତହୁଁ ପଲେଷ୍ଟିଆମାନେ ଆସି ତହିଁ ମଧ୍ୟରେ ବାସ କଲେ। ଅନନ୍ତର ପରଦିବସ ପଲେଷ୍ଟିଆମାନେ ହତ ଲୋକମାନଙ୍କ ସଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ସାଉଲଙ୍କୁ ଓ ତାଙ୍କର ପୁତ୍ରମାନଙ୍କୁ ଗିଲବୟ ପର୍ବତରେ ପଡ଼ିଥିବାର ଦେଖିଲେ। ତେଣୁ ସେମାନେ ତାଙ୍କର ସଜା ଫିଟାଇ ତାଙ୍କର ମସ୍ତକ ଓ ସଜା ନେଇ ଆପଣାମାନଙ୍କ ଦେବ ପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟିଆମାନଙ୍କ ଦେଶର ଚାରିଆଡ଼େ ପଠାଇଲେ। ପୁଣି ସେମାନେ ତାଙ୍କର ସଜା ଆପଣାମାନଙ୍କ ଦେବ ମନ୍ଦିରରେ ରଖିଲେ ଓ ତାଙ୍କର ମସ୍ତକକୁ ଦାଗନ ମନ୍ଦିରରେ ଟାଙ୍ଗିଦେଲେ। ଏ ଉତ୍ତାରେ ଜାବେସ୍ ଗିଲିୟଦୀୟ ସମସ୍ତେ ସାଉଲଙ୍କ ପ୍ରତି ପଲେଷ୍ଟିଆମାନଙ୍କ କୃତ ସକଳ କର୍ମର ସମ୍ବାଦ ପାଆନ୍ତେ, ସମସ୍ତ ବିକ୍ରମଶାଳୀ ଲୋକ ଉଠି ସାଉଲଙ୍କର ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀର ଜାବେସ୍କୁ ନେଇ ଆସିଲେ, ଓ ଜାବେସସ୍ଥ ଅଲନ୍ ବୃକ୍ଷ ମୂଳେ ସେମାନଙ୍କର ଅସ୍ଥି ପୋତି ସାତ ଦିନ ଉପବାସ କଲେ। ଏହି ରୂପେ ସାଉଲ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ସତ୍ୟ ଲଙ୍ଘନ ହେତୁରୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ, ମଧ୍ୟ ସେ ଭୁତୁଡ଼ିଆଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ, ଏହେତୁ ସେ ତାଙ୍କୁ ବଧ କଲେ ଓ ଯିଶୀର ପୁତ୍ର ଦାଉଦଙ୍କୁ ରାଜ୍ୟ ଦେଲେ।